ତୁଳନାରେ ରାଜ୍ୟରେ ତାପମାତ୍ରା ଅନେକ ସ୍ଥାନରେ ବୃଦ୍ଧି ପାଇଥିଲା। ଯଦି ଦେଖିବା ସର୍ବୋଚ୍ଚ ଦିନ ତାପମାତ୍ରା ଯେଉଁଟାକି ଆମର ବାରିପଦାରେ ତାପମାତ୍ରା 46.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରିଛନ୍ତି, ଯାହାକି ବାରିପଦାର ଏପ୍ରିଲ ମାସରେ ସର୍ବୋଚ୍ଚ ଦିନ ତାପମାତ୍ରା। ସେଠାରେ ବାଲେଶ୍ୱରରେ ମଧ୍ୟ 46 ଡିଗ୍ରୀ ରେକର୍ଡ କରାଯାଇଥିଲା, ଯାହା ପୂର୍ବର ଯେଉଁ ରେକର୍ଡ 45 ଡିଗ୍ରୀ ଥିଲା ତାହା ମଧ୍ୟ ଭଙ୍ଗ ହୋଇଥିଲା। ଏବଂ ଭୁବନେଶ୍ୱରରେ ଗତକାଲି 45.4 ଡିଗ୍ରୀ, ଯେଉଁଟାକି ଏପ୍ରିଲ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ତା ସହିତ ଅନେକ ସ୍ଥାନରେ ପାଖାପାଖି ଆମର ଦେଖିବା 15 ସହରରେ ତାପମାତ୍ରା ଯେଉଁଟାକି ଆମର ରହିଥିଲା ପାଖାପାଖି 44 ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ବାୟୁ ଚଳାଚଳ ରହୁଛି ସେଥିରେ ସାମାନ୍ୟ ପରିବର୍ତ୍ତନ ଘଟିବା ସମ୍ଭାବନା ରହୁଛି, ଯାହା ପ୍ରଭାବରେ ଉପକୂଳ ଓଡ଼ିଶା ଏବଂ ଯେଉଁ ଦକ୍ଷିଣ ଓଡ଼ିଶା ଏସବୁ ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ଲଗାତାର ଭାବେ ରହିବ, ଯେଉଁ ପ୍ରଭାବରେ ତାପମାତ୍ରା ଧୀରେ ଧୀରେ ଆମର ପ୍ରଭାବ କମିବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ପାଇଁ ଆମର ମୁଖ୍ୟତଃ ଭାବେ କେତେଟା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଠାରୁ ଏଇ ଯେଉଁ ରେଡ୍ ୱାର୍ଣ୍ଣିଂ ଧୀରେ ଧୀରେ ଡିଗ୍ରେଡ୍ କରି ଆମେ ଅରେଞ୍ଜ ୱାର୍ଣ୍ଣିଂକୁ କରିଛୁ, ଏବଂ ଯେଉଁଟାକି ପରବର୍ତ୍ତୀ ସମୟରେ ଯେଉଁଟାକି ଡେ 4 ଏବଂ ଡେ 5ରେ ୟେଲୋ ୱାର୍ଣ୍ଣିଂ କେବଳ କେତେକ ଜିଲ୍ଲାରେ ଆମର ତାପମାତ୍ରା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହୁଛି। 7 ତାରିଖ ଠାରୁ ବର୍ଷାର ମାତ୍ରା ସାମାନ୍ୟ ଧୀରେ ଧୀରେ ବୃଦ୍ଧି ପାଇବ ଏବଂ ଯେଉଁ କାଳବୈଷୟିକ ପ୍ରଭାବ ଯଥେଷ୍ଟ ବୃଦ୍ଧି ହେବାର ସମ୍ଭାବନା ରହୁଛି, କାରଣ ବର୍ତ୍ତମାନ ଯେଉଁ ବାୟୁମଣ୍ଡଳର ଉତ୍ତପ୍ତ ରହିଛି ପରିବାର, ତା ସହିତ ବଙ୍ଗୋପସାଗରରୁ ଆସିବା ଯେଉଁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହି ଉତ୍ତପ୍ତ ବାୟୁମଣ୍ଡଳ ଏବଂ ଜଳୀୟ ବାଷ୍ପ ପରସ୍ପର ସହ ପ୍ରତିକ୍ରିୟାଶୀଳ ହୋଇ ବିପଦଜନକ ଆମର ବିଜୁଳି ଘଡ଼ଘଡ଼ି ସହିତ ପବନ କୁଆପଥର ବର୍ଷା ଏସବୁ ସମ୍ଭାବନା ରହୁଛି। ଆଗାମୀ 24 ଘଣ୍ଟାରେ ମଧ୍ୟ କେତେକ ଜିଲ୍ଲାର ବର୍ଷା ସହିତ କୁଆପଥର ବର୍ଷାର ସମ୍ଭାବନା ଥିବାରୁ ଆମର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଏବଂ ଧୀରେ ଧୀରେ ଆମେ ଅନୁମାନ କରୁଛୁ ଯେଉଁଟାକି 5 ତାରିଖ ପରେ ଯେଉଁ ରହୁଛି ହିଟ୍ ୱେଭ୍ କଣ୍ଡିସନ୍ ଧୀରେ ଧୀରେ ରାଜ୍ୟରେ ପ୍ରାୟ ନିଷ୍କ୍ରିୟ ହେବାର ସମ୍ଭାବନା।